ଆଗରୁ ଆଗ ଗୋରୁ ଗାଈକୁ ଘରକୁ ଫିଟେଇ ଦବ, ବୁଢା ବୁଢ଼ୀଙ୍କୁ ନେଇ ବାତ୍ୟା ଆଶ୍ରୟସ୍ଥଳରେ ଛାଡ଼ିଦବ, ଛୋଟ ଛୁଆକୁ ନେଇ ଅଙ୍ଗନବାଡ଼ିରେ ଛାଡ଼ିଦବ, ଆଉ ଗର୍ଭବତୀ ମାନଙ୍କୁ ନେଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାଡ଼ିଦବ, ଆଉ ନିଜେ କାନ୍ଧରେ ତୁଳା ପିନ୍ଧା ନେଇ ଆସିବ, ନିଜେ ନିଜେ ନୁହଁ ତ ଚାଲତା ଫିଟା ଭୂକମ୍ପ।